ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ପାର୍ବଣ ଋତୁରେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର ଉପରେ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ମନ୍ କି ବାତ୍ କାର୍ଯ୍ୟକ୍ରମରେ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମାନବିକତା ପ୍ରଦର୍ଶନ କରିଥିବା ସମସ୍ତଙ୍କୁ ଜଣାଇଛନ୍ତି କୃତଜ୍ଞତା। ଏସ୍ସିଓ ଶିଖର ସମ୍ମିଳନୀ ଅବସରରେ ଚୀନ୍ ରାଷ୍ଟ୍ରପତିଙ୍କ ସହ ତିଆନ୍ଜିନ୍ଠାରେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ। ଆମେରିକାକୁ ଡାକ ଯୋଗେ ପଠାଯାଉଥିବା $100 ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ଉପରେ ସ୍ଥଗିତାଦେଶ ଜାରି କଲେ ସରକାର। ଏବଂ ଏସିଆ କପ୍ ପୁରୁଷ ହକି ଚାମ୍ପିୟନ୍ସିପ୍ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଭାରତ ଓ ଜାପାନ ମଧ୍ୟରେ ହେବ ମୁକାବିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଆତ୍ମନିର୍ଭର ଭାରତ ପଥରେ ବିକଶିତ ଦେଶ ଗଠନ ଲକ୍ଷ୍ୟ ନେଇ ଭାରତକୁ ଲୋକାଲ୍ ଫର୍ ଭୋକାଲ୍ ମନ୍ତ୍ର ସହିତ ଆଗକୁ ବଢ଼ିବାକୁ ହେବ। ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ପାର୍ବଣ ଋତୁରେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର ଉପରେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
ଆନେ ୱାଲେ ଦିନ ମେ ବହୁତ ସାରେ ତ୍ୟୋହାରୋ କି ରୌନକ ହୋଗି, ଉନ୍ ତ୍ୟୋହାରୋ ମେ ଆପକୋ ସ୍ୱଦେଶୀ କି ବାତ କଭି ଭି ଭୁଲନି ନହିଁ ହେ। ଉପହାର ବହି ଜୋ ଭାରତ ମେ ବନା ହୋ, ପହନାୱା ବହି ଜୋ ଭାରତ ମେ ବୁନା ହୋ, ସଜାବଟ ବହି ଜୋ ଭାରତ ମେ ବନେ ସାମାନ ସେ ହୋ, ଔର ଭି ଏସା ବହୁତ କୁଛ। ଏକ ହି ମନ୍ତ୍ର ଭୋକଲ ଫର ଲୋକଲ, ଏକ ହି ରାସ୍ତା ଆତ୍ମନିର୍ଭର ଭାରତ, ଏକ ହି ଲକ୍ଷ୍ୟ ବିକଶିତ ଭାରତ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଏକ ଭାରତ ଶ୍ରେଷ୍ଠ ଭାରତ ମନ୍ତ୍ରରେ ଆମକୁ ଏକ ହୋଇ ଆଗେଇବାକୁ ହେବ। ଏ କ୍ଷେତ୍ରରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀନଗରର ଡାଲ୍ ହ୍ରଦରେ 800 ଖେଳାଳିଙ୍କୁ ନେଇ ପ୍ରଥମ ଥର ପାଇଁ ଆୟୋଜନ କରାଯାଇଥିବା ଖେଲୋ ଇଣ୍ଡିଆ ୱାଟର ସ୍ୱୋର୍ଟସ୍ ପ୍ରତିଯୋଗିତା ଉପରେ ଆଲୋକପାତ କରିଥିଲେ। ୱାଟର ସ୍ୱୋର୍ଟସ୍ କ୍ରୀଡ଼ା ମହୋତ୍ସବରେ ଅଂଶଗ୍ରହଣ କରି ସ୍ୱର୍ଣ୍ଣପଦକ ଜିତିଥିବା ଓଡ଼ିଶାର ଖେଳାଳି ରଶ୍ମିତା ସାହୁ ଓ ଶ୍ରୀନଗରର ମହସିନ ଅଲିଙ୍କ ସହ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିବା କହିଥିଲେ।
ପହଲା ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସ୍ ଫେଷ୍ଟିଭାଲ ଅର୍ ଓ ଭି ଶ୍ରୀନଗର କି ଡଲ୍ ଝିଲ ପର ହୁଆ। ଇସକା ଉଦ୍ଦେଶ୍ୟ ହେ ଜମ୍ମୁ କଶ୍ମୀର ମେ ୱାଟର ସ୍ପୋର୍ଟସ୍ କୋ ଔର ଲୋକପ୍ରିୟ ବନାନା। ଇସମେ ପୁରେ ଭାରତ ସେ 800 ସେ ଅଧିକ ଆଥଲିଟ୍ସ ନେ ହିସ୍ସା ଲିଆ। ମହିଳା ଆଥଲିଟ୍ସ ଭି ପିଛେ ନହିଁ ରହି, ଉନକି ଭାଗିଦାରୀ ଭି ଲଗଭଗ ପୁରୁଷୋ କେ ବରାବର ଥି। ମେ ଉନ ସଭି ଖିଲାଡ଼ିଓଁ କୋ ବଧାଇ ଦେନା ଚାହତା ହୁଁ ଜିନ୍ହୋନେ ଇସମେ ଭାଗ ଲିଆ।
ଜାମ୍ମୁ କାଶ୍ମୀରର ପୁଲୱାମାରେ ଆୟୋଜିତ ପ୍ରଥମ ଦିବାରାତ୍ର ରୟାଲ୍ ପ୍ରିମିୟର ଲିଗ୍ କ୍ରିକେଟ୍ ମ୍ୟାଚ୍ରେ ରେକର୍ଡ ସଂଖ୍ୟକ ଦର୍ଶକ ଷ୍ଟାଡିୟମରେ ଉପସ୍ଥିତ ଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଚଳିତ ମୌସୁମୀ ଋତୁରେ ଦେଖାଦେଇଥିବା ପ୍ରାକୃତିକ ବିପର୍ଯ୍ୟୟ ଦେଶ ପାଇଁ ଏକ ଆହ୍ୱାନ ହୋଇଛି। ଗତ କିଛି ସପ୍ତାହ ମଧ୍ୟରେ ଦେଶରେ ବନ୍ୟା ଓ ଭୂସ୍କଳନ ଭଳି ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆମର ଯବାନମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ରିଲିଫ୍ ଓ ଥଇଥାନ କାର୍ଯ୍ୟ କରୁଛନ୍ତି। ଏହି ପରୀକ୍ଷା ସମୟରେ ମାନବୀୟ ଗୁଣାବଳୀ ପ୍ରଦର୍ଶନ କରିଥିବା ସମସ୍ତଙ୍କ ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ୟୁପିଏସ୍ସି ପରୀକ୍ଷାର ବିଭିନ୍ନ ପର୍ଯ୍ୟାୟରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ମେରିଟ୍ ତାଲିକାରେ ସ୍ଥାନ ପାଇନଥିବା ଛାତ୍ରଛାତ୍ରୀମାନେ ଡିଜିଟାଲ୍ ପ୍ଲାଟଫର୍ମ ପ୍ରତିଭା ସେତୁର ସୁବିଧା ନେଇପାରିବେ। ଶ୍ରୀ ମୋଦି କହିଛନ୍ତି, ଏହି ପୋର୍ଟାଲ୍ ଜରିଆରେ ଶତାଧିକ ପ୍ରାର୍ଥୀ ଉପଯୁକ୍ତ ନିଯୁକ୍ତି ପାଇପାରିଛନ୍ତି ଏବଂ ଏହା ଆଗକୁ ବଢ଼ିବ ବୋଲି ସେ ଆଶା କରିଛନ୍ତି। ଭାରତରେ ନିୟମିତ ଭାବେ ଫୁଟବଲ ଖେଳର ଲୋକପ୍ରିୟତା ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ମଧ୍ୟପ୍ରଦେଶର ସାହାଧଲ ସହରରେ ଆରମ୍ଭ ହୋଇଥିବା କ୍ରୀଡ଼ା ବିପ୍ଳବକୁ ଦେଖିବା ପାଇଁ ଯିବାକୁ ପ୍ରଧାନମନ୍ତ୍ରୀ ଫୁଟବଲ ପ୍ରେମୀମାନଙ୍କୁ ଆହ୍ୱାନ କରିଛନ୍ତି। ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଏବେ ଭାରତୀୟ ସଂସ୍କୃତି ଓ ରାମାୟଣ ପ୍ରତି ଶ୍ରଦ୍ଧା ଦେଖାଦେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ରୁଷିଆର ବ୍ଲାଡିଭୋଷ୍ଟକ୍ ସହରରେ ଆୟୋଜିତ ଏକ ପ୍ରଦର୍ଶନୀରେ ରୁଷୀୟ ପିଲାମାନଙ୍କ ଦ୍ୱାରା ରାମାୟଣ ଶୀର୍ଷକ ଅନେକଗୁଡ଼ିଏ ଚିତ୍ରାଙ୍କନ ପ୍ରଦର୍ଶିତ ହୋଇଥିଲା। ପ୍ରଧାନମନ୍ତ୍ରୀ ଆସନ୍ତା 15 ତାରିଖରେ ପାଳିତ ହେବାକୁ ଥିବା ଇଞ୍ଜିନିୟର୍ସ ଡେ ଏବଂ 17 ତାରିଖରେ ବିଶ୍ୱକର୍ମା ପୂଜା ପାଇଁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶରେ ବିଶ୍ୱକର୍ମା ଶିଳ୍ପୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ସରକାର ବିଶ୍ୱକର୍ମା ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
17 ସେପ୍ଟେମ୍ବର କୁ ବିଶ୍ୱକର୍ମା ଜୟନ୍ତୀ ହେ। ୟେ ଦିନ ହମାରେ ଉନ୍ ବିଶ୍ୱକର୍ମା ବନ୍ଧୁଓଁ କୋ ବି ସମର୍ପିତ ହେ। ହମାରେ ସୁତାର, ଲୁହାର, ସୋନାର, କୁମ୍ଭାର, ମୂର୍ତ୍ତିକାର, ବଢ଼େଇ ମିସ୍ତ୍ରୀ ହମେଶା ସେ ଭାରତ କି ସମୃଦ୍ଧି କି ବୁନିଆଦ ରହେ ହେ। ହମାରେ ଇନ୍ ବିଶ୍ୱକର୍ମା ବନ୍ଧୁଓଁ କି ମଦଦ କେ ଲିଏ ହି ସରକାର ନେ ବିଶ୍ୱକର୍ମା ଯୋଜନା ବି ଚଲାଇ ହେ।
ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚୀନ୍ର ତିଆନ୍ଜିନ୍ଠାରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବୈଠକ କରିଛନ୍ତି। ଉଭୟ ଦେଶ ମଧ୍ୟରେ ସହଯୋଗ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଭାରତ ଓ ଚୀନ୍ ମଧ୍ୟରେ ସମ୍ପର୍କ ମାନବତାର କଲ୍ୟାଣ ପାଇଁ ପଥ ପ୍ରଶସ୍ତ କରିବ। ଭାରତ ପାରସ୍କରିକ ବିଶ୍ୱାସ, ସମ୍ମାନ ଓ ସମ୍ଭେଦନଶୀଳତା ଆଧାରରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ପ୍ରତିବଦ୍ଧ। ଉଭୟ ଦେଶ ମଧ୍ୟରେ ସୀମା ସମ୍ପର୍କ ବୃଦ୍ଧିରେ ପ୍ରତିନିଧିସ୍ତରୀୟ ଆଲୋଚନା ଏବଂ ବୁଝାମଣା ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କୈଳାସ ମାନସରୋବର ଯାତ୍ରା ପୁନଃ ଆରମ୍ଭ ହେବା ସହ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣର ପୁନଃ ଆରମ୍ଭ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି। ଏସ୍ସିଓ ସଦସ୍ୟ ରାଷ୍ଟ୍ରର ନେତୃବୃନ୍ଦଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2017 ଭାରତ ଏସ୍ସିଓର ସଦସ୍ୟ ରହିଆସିଛି। ଏସ୍ସିଓରେ ଭାରତକୁ ମିଶାଇ 10 ରାଷ୍ଟ୍ର ସଦସ୍ୟ ଅଛନ୍ତି। ସେଗୁଡ଼ିକ ହେଲା ବେଲାରୁଷ, ଚୀନ, ଇରାନ, କାଜାକିସ୍ତାନ, କିର୍ଗିଜ୍ସ୍ତାନ, ପାକିସ୍ତାନ, ରୁଷିଆ, ତାଜିକିସ୍ତାନ ଏବଂ ଉଜ୍ବେକିସ୍ତାନ। 2022-23 ଭାରତର ସଭାପତିତ୍ୱରେ ଏସ୍ସିଓ ବୈଠକ ଅନୁଷ୍ଠିତ ହୋଇଥିଲା। ଆମେରିକାକୁ ପଠାଯାଉଥିବା $100 ପର୍ଯ୍ୟନ୍ତ ମୂଲ୍ୟର ଚିଠି, ନଥିପତ୍ର ଏବଂ ଉପହାର ସାମଗ୍ରୀ ସମେତ ସମସ୍ତ ପ୍ରକାର ଡାକ ବୁକିଂକୁ ସରକାର ସ୍ଥଗିତ ରଖିଛନ୍ତି। ଡାକ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଆମେରିକାକୁ ପଠାଯାଉଥିବା ଡାକ ପରିବହନ ବ୍ୟବସ୍ଥାରେ ପରିବର୍ତ୍ତିତ ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ତେବେ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ଯଥାଶୀଘ୍ର ଡାକସେବା ପୁନଃସ୍ଥାପନ ପାଇଁ ପ୍ରୟାସ ଜାରି କରାଯାଉଛି। ଆମେରିକା ପାଇଁ ଡାକ ବୁକିଂ କରିଥିବା ଜିନିଷପତ୍ର ଉପରେ ସେବା ବାବଦ ଖର୍ଚ୍ଚ ଫେରସ୍ତ କରାଯିବ ବୋଲି ଡାକ ବିଭାଗ କହିଛି। ବ୍ରିଟେନ୍ରେ ବେଆଇନ ପ୍ରବାସୀଙ୍କ ବୃଦ୍ଧି ଏବଂ ଏହାଦ୍ୱାରା ସୃଷ୍ଟ ପରିସ୍ଥିତିର ମୁକାବିଲା କରିବା ଲକ୍ଷ୍ୟ ନେଇ ପ୍ରଧାନମନ୍ତ୍ରୀ କିର୍ ଷ୍ଟାର୍ମର୍ ସେମାନଙ୍କୁ ତାଙ୍କ ଦେଶକୁ ପଠାଇଦେବାକୁ ପଦକ୍ଷେପ ଗ୍ରହଣ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଷ୍ଟାର୍ମର୍ କହିଛନ୍ତି ଅବୈଧ ପ୍ରବେଶକାରୀଙ୍କୁ ଅଟକ ରଖି ସ୍ୱଦେଶକୁ ଫେରାଇ ଦିଆଯିବ। ବେଆଇନ ପ୍ରବେଶକାରୀଙ୍କ ବିରୁଦ୍ଧରେ ବ୍ରିଟେନ୍ ସରକାର ପଦକ୍ଷେପ ଗ୍ରହଣ କରିବା ଆରମ୍ଭ କରିଛନ୍ତି। ଲଣ୍ଡନ, ସ୍କେଗ୍ନେସ୍ ଏବଂ ଗ୍ଲୁଷ୍ଟେଷ୍ଟର୍ଠାରେ ବିଭିନ୍ନ ହୋଟେଲରେ ରହିଥିବା ବେଆଇନ ପ୍ରବେଶକାରୀଙ୍କୁ ନେଇ ପ୍ରଦର୍ଶନୀମାନ ଅନୁଷ୍ଠିତ ହୋଇଥିଲା। ପଶ୍ଚିମ ଲଣ୍ଡନରେ 5 ଜଣଙ୍କୁ ଗିରଫ କରାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଗତ ଜୁନ୍ ଶେଷ ସୁଦ୍ଧା ବିଭିନ୍ନ ହୋଟେଲରେ ଆଶ୍ରୟ ନେଇଥିବା ପ୍ରବାସୀଙ୍କ ସଂଖ୍ୟା 32,000 ଅଧିକ ହୋଇଛି। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଆଶ୍ରୟ ହୋଟେଲଗୁଡ଼ିକୁ ବନ୍ଦ କରିବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି। ଏପ୍ରିଲ୍ରୁ ଜୁନ୍ ତ୍ରୈମାସିକରେ ଭାରତର ଦୃଢ଼ ଅଭିବୃଦ୍ଧିକୁ ଅର୍ଥନୀତି ବିଶେଷଜ୍ଞମାନେ ପ୍ରଶଂସା କରିଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଏହି ବୃଦ୍ଧି ସମସ୍ତ ଆଶା ଅତିକ୍ରମ କରିଛି। ଚଳିତ ଆର୍ଥିକ ବର୍ଷର ପ୍ରଥମ 3 ମାସରେ ଭାରତର ମୋଟ ଘରୋଇ ଉତ୍ପାଦ GDP 7.8% ବୃଦ୍ଧି ପାଇବା ସମ୍ପର୍କରେ ଅର୍ଥନୀତିଜ୍ଞ ପ୍ରଫେସର ଯଶବୀର ତ୍ୟାଗୀ କହିଛନ୍ତି ଭାରତୀୟ ଅର୍ଥନୀତି ଦ୍ୱାରା ଦର୍ଶାଯାଇଥିବା ପ୍ରଦର୍ଶନ ଆଶାଠାରୁ ଅଧିକ ଅତିକ୍ରମ କରିଛି। ସେ କହିଛନ୍ତି ପୂର୍ବ ଆକଳନ ଅପେକ୍ଷା 7.8% ଅଭିବୃଦ୍ଧି ଏକ ସକାରାତ୍ମକ ସଂକେତ। ଏସିଆ କପ୍ ପୁରୁଷ ହକି ଚାମ୍ପିୟନ୍ସିପ୍ରେ 2025ର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଭାରତ ଓ ଜାପାନ ମଧ୍ୟରେ ମୁକାବିଲା ହେବ। ରାଜଗିରିର ଆନ୍ତର୍ଜାତିକ ସ୍ପୋର୍ଟସ୍ କମ୍ପ୍ଲେକ୍ସ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ଅପରାହ୍ନ 3:00 ଖେଳାଯିବ। ଉଭୟ ଦଳ ପୁଲ୍ ଏ'ରେ ସ୍ଥାନିତ ହୋଇଥିବା ବେଳେ ସେମାନଙ୍କର ପ୍ରାରମ୍ଭିକ ଗୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ବିଜୟୀ ହୋଇଥିଲେ। ଭାରତ 4-3 ଚୀନ୍କୁ ଏବଂ ଜାପାନ 7-0 କାଜାକିସ୍ତାନକୁ ପରାସ୍ତ କରିଥିଲା। ୟୁଏସ୍ଏ ଓପନ୍ରେ ଭାରତୀୟ ଟେନିସ୍ ଖେଳାଳି ୟୁକି ଭାମ୍ବ୍ରି ଓ ତାଙ୍କ ଯୋଡ଼ି ମାଇକେଲ୍ ଭେନସ୍ ଆମେରିକୀୟ ଯୋଡ଼ି ମାର୍କସ୍ ଗିରିନ୍ ଓ ଲର୍ଣ୍ଣର୍ ଟିଏନ୍କୁ 2-0 ସେଟ୍ରେ ହରାଇ ଦ୍ୱିତୀୟ ରାଉଣ୍ଡରେ ପହଞ୍ଚିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ପୁରୁଷ ଡବଲ୍ସ ଯୋଡ଼ି ଅନିରୁଦ୍ଧ ଚନ୍ଦ୍ରଶେଖର ଏବଂ ବିଜୟ ପ୍ରଶାନ୍ତ ସେମାନଙ୍କର ପ୍ରଥମ ରାଉଣ୍ଡ ମ୍ୟାଚ୍ ଜିତିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଟୁର୍ଣ୍ଣାମେଣ୍ଟର 3 ମାନ୍ୟତାପ୍ରାପ୍ତ ଖେଳାଳି ଆଲେକ୍ଜାଣ୍ଡର ଜେଭରେବ୍ ହାରିଯାଇଛନ୍ତି। ଆଜି ବିଶ୍ୱର ପୁରୁଷ ସିଙ୍ଗଲ୍ସର 2 ମାନ୍ୟତାପ୍ରାପ୍ତ ଖେଳାଳି କାର୍ଲସ୍ ଆଲକାରାଜ ଓ ନୋଭାକ୍ ଜୋକୋଭିକ୍ ସେମାନଙ୍କର ପରବର୍ତ୍ତୀ ମ୍ୟାଚ୍ ଖେଳିବେ। ପଶ୍ଚିମ ଉତ୍ତରପ୍ରଦେଶ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ରାଜସ୍ଥାନର ପୂର୍ବାଞ୍ଚଳ, ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ଧୂଳିଝଡ଼ ଏବଂ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆସାମ, ମେଘାଳୟ, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ଉପକୂଳ ଅଞ୍ଚଳ, ଗୁଜରାଟ, ମଧ୍ୟପ୍ରଦେଶ, ନାଗାଲାଣ୍ଡ, ମଣିପୁର, ମିଜୋରାମ, ତ୍ରିପୁରା, ଉତ୍ତରାଖଣ୍ଡ ଏବଂ ବିଦର୍ଭକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଓଡ଼ିଶା ସମେତ ଦିଲ୍ଲୀ, ମୁଜାଫରବାଦ, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ନାଗାଲାଣ୍ଡ, ମଣିପୁର, ମିଜୋରାମ, ପଶ୍ଚିମବଙ୍ଗ, ସିକ୍କିମ, ତ୍ରିପୁରା ଓ ତେଲଙ୍ଗାନାରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ସତର୍କ କରିଛି। ପାର୍ବଣ ଋତୁରେ ସ୍ୱଦେଶୀ ସାମଗ୍ରୀ ବ୍ୟବହାର ଉପରେ ଦେଶବାସୀଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଏସ୍ସିଓ ଶିଖର ସମ୍ମିଳନୀ ଅବସରରେ ଚୀନ୍ ରାଷ୍ଟ୍ରପତିଙ୍କ ସହ ତିଆନ୍ଜିନ୍ଠାରେ ଆଲୋଚନା କଲେ ପ୍ରଧାନମନ୍ତୀ। ଆମେରିକାକୁ ଡାକ ଯୋଗେ ପଠାଯାଉଥିବା $100 ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ଉପରେ ସ୍ଥଗିତାଦେଶ ଜାରି କଲେ ସରକାର। ଏବଂ ଏସିଆ କପ୍ ପୁରୁଷ ହକି ଚାମ୍ପିୟନ୍ସିପ୍ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଜି ଭାରତ ଓ ଜାପାନ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।